ମୁଁ ସନାତନ ପାଢୀ କହୁଥିଲି ଏଇ କୃଷ୍ଣ ବରୁଆ ଜନ୍ତନଗରରୁ। ଆଉ ଯାହା ହଉ ସି ଫାୟାର ଦଳ ବହୁତ ଆମ ପାଇଁ ଚେଷ୍ଟା କରି କରି ଆମର ଏମସି ସେଣ୍ଟର ଟି ହେଇପାରୁନଥିଲା, ଆଉ ହେଲା ପରେ ଚାଲୁ ମଧ୍ୟ ହେଇପାରୁନଥିଲା। ଯାହା ହଉ ତାକୁ କରିବା ଏବେ ଚାଲୁ ହେଇଯାଇଛି, ଯାହାଦ୍ୱାରା ଆମର ସାହିରେ ସବୁ ଅଳିଆ ଗାଡି ବି ରେଗୁଲାର ଆସୁଛି, ଆଉ ଆମେ ଅଳିଆ ବି ଦେଇପାରୁଛୁ। ଧନ୍ୟବାଦ।